ହ୍ୟାଲୋ, ନମସ୍କାର। ମୁଁ ଶ୍ରଦ୍ଧାଞ୍ଜଳି ସାହୁ କହୁଛି, ବରବାରୀ ରଘୁନାଥ ନଗର 66 ୱାର୍ଡରୁ। ଆମର ଏଠି ଡ୍ରେନ୍ ଅଛି, ଡ୍ରେନ୍ ସଫା ହେଇ ନାହିଁ। ଡ୍ରେନ୍ ରୁ ଅଳିଆ ଆବର୍ଜନା ପାଣି ବର୍ଷା ଦିନେ ଘରେ ପଶୁଛି। ତାପରେ ପାଣି ଗୋଟିଏ ଘଣ୍ଟା ଆସୁଛି, ଯୋଉଥିପାଇଁ ପାଣି ସମସ୍ତଙ୍କୁ ହଉନି। ଦିଓଳି ଯଦି ପାଣି ଛାଡ଼ନ୍ତେ, ଛାଡ଼ିବା ବ୍ୟବସ୍ଥା କରନ୍ତେ ଭଲ ହୁଅନ୍ତା। ଆମ ଏରିଆ ଅଳିଆ ତ ଭଲ, ଅଳିଆ ସବୁଦିନ ଉଠି ଯାଉଛି, ଅଳିଆ ରହୁନି, ଅଳିଆ ଆବର୍ଜନା ରହୁନି। କିନ୍ତୁ ଡ୍ରେନ୍ଟା ପାଇଁ ଆମେ ସମସ୍ତେ ଟିକେ ଅସୁବିଧା ସମ୍ମୁଖୀନ ହଉଛୁ। ଏହାର ଯଦି କାର୍ଯ୍ୟକାରୀ କରନ୍ତେ ଭଲ।